ଅଙ୍ଗନବାଡି ଘରୁ କହୁଛି। ଅଙ୍ଗନବାଡି ଘର ଆଗଟା ବହୁତ ଅପରିଷ୍କାର ରହୁଛି। ଛୋଟ ଛୋଟ ପିଲା ଟେ ପାଠ ପଢୁଛନ୍ତି, ଅପରିଷ୍କାର ରହୁଛି ବହୁତ।
ଯୋଗାଯୋଗ
କରୁଛୁ, ଯୋଗାଯୋଗ କରିଛୁ, ସେ ଯଦି ନ କରନ୍ତି ଆମେ ଆପଣଙ୍କୁ ଜଣେଇବୁ ଆଉ।
ମୁଁ କହୁଛି